ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ସାମୁଦ୍ରିକ ଝଡ଼ ଦାନା ପାରାଦ୍ୱୀପ ଉପକୂଳରୁ ଦକ୍ଷିଣ ପୂର୍ବ ଦିଗରେ 150 କିଲୋମିଟର ଦୂରରେ କେନ୍ଦ୍ରୀଭୂତ। ଆଜି ବିଳମ୍ବିତ ରାତିରୁ ଆସନ୍ତାକାଲି ସକାଳ ସୁଦ୍ଧା ସ୍ଥଳଭାଗ ଛୁଇଁବ। ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକମାନଙ୍କୁ କରାଯାଉଛି ସ୍ଥାନାନ୍ତରଣ। ରାଜ୍ୟ ସରକାରଙ୍କ ବାତ୍ୟା ପ୍ରାକ୍ ପ୍ରସ୍ତୁତିରେ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ଏବଂ ବିଶ୍ୱରୁ ପୋଲିଓ ଭୂତାଣୁ ଦୂର କରିବା ପାଇଁ ଆଜି ପାଳନ କରାଯାଉଛି ବିଶ୍ୱ ପୋଲିଓ ଦିବସ। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ସାମୁଦ୍ରିକ ଝଡ଼ ଦାନା ଉପକୂଳ ଆଡ଼କୁ ଅଗ୍ରସର ହେବା ସହ ଭିତରକନିକା ଏବଂ ଧାମରା ମଧ୍ୟରେ ଆଜି ବିଳମ୍ବିତ ରାତି କିମ୍ବା ଆସନ୍ତାକାଲି ସକାଳ ସୁଦ୍ଧା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଘୂର୍ଣ୍ଣିଝଡ଼ ସ୍ଥଳଭାଗ ଛୁଇଁବା ପରେ ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ସାମାନ୍ୟ ମୋଡ଼ ନେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହାର ପ୍ରଭାବରେ 26 ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ଓ ପବନର ବେଗ ନେଇ ପାଣିପାଗ ବିଭାଗ ତା'ର ପୂର୍ବ ଆକଳନରେ କାଏମ ରହିଛି। ସାମୁଦ୍ରିକ ଝଡ଼ ପଶ୍ଚିମ ଏବଂ ଦକ୍ଷିଣ ପଶ୍ଚିମ ଦିଗରେ ଗତି କରିବାକୁ ଥିବାରୁ ଆଭ୍ୟନ୍ତରୀଣ ତଥା ରାଜ୍ୟର ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଉପକୂଳ ସ୍ପର୍ଶ ସମୟରେ ପବନର ବେଗ 100-120 କିଲୋମିଟର ପର୍ଯ୍ୟନ୍ତ ହୋଇପାରେ। କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ସମୁଦ୍ରରେ ପାଖାପାଖି 2 ମିଟର ଉଚ୍ଚର ଜୁଆର ଆସିପାରେ। ଜଗତସିଂହପୁର ଉପକୂଳ ଅଞ୍ଚଳରେ ମଧ୍ୟ ବାତ୍ୟାର ପ୍ରଭାବ ପରିଲକ୍ଷିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ପାରାଦ୍ୱୀପ ଉପକୂଳଠାରୁ ଦକ୍ଷିଣ ପୂର୍ବ ଦିଗରେ 150 କିଲୋମିଟର ଏବଂ ଧାମରାଠାରୁ ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ 180 କିଲୋମିଟର ଦୂରରେ ସାମୁଦ୍ରିକ ଝଡ଼ ଏବେ କେନ୍ଦ୍ରୀଭୂତ ହୋଇଛି। ବାତ୍ୟା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମୀକ୍ଷା କରିଛନ୍ତି। ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବା ସହିତ ପ୍ରଭାବିତ ଅଞ୍ଚଳରେ ଏନ୍ଡିଆର୍ଏଫ୍, ଓଡ୍ରାଫ୍ ତଥା ପୁଲିସ୍ ମୁତୟନ କରାଯାଇଛି। 11 ଜିଲ୍ଲାର 38 ବ୍ଲକ ଏବଂ 9 ପୌରାଞ୍ଚଳ ପ୍ରଭାବିତ ହୋଇପାରେ। 1653 ଗ୍ରାମ ପ୍ରଭାବିତ ହେବାର ଆଶଙ୍କା ରହିଛି। 3 ଲକ୍ଷ ଲୋକଙ୍କୁ ଇତିମଧ୍ୟରେ ସ୍ଥାନାନ୍ତର କରାଯାଇସାରିଲାଣି। 2338 ଜଣ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। 7285 ବାତ୍ୟା ଆଶ୍ରୟସ୍ଥଳୀକୁ କାର୍ଯ୍ୟକ୍ଷମ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। 19 ଏନ୍ଡିଆର୍ଏଫ୍ ଏବଂ 92 ମେଡିକାଲ ଟିମ୍କୁ ନିୟୋଜିତ କରାଯାଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ କରାଯାଇଛି। ବାତ୍ୟା ପରବର୍ତ୍ତୀ ପରିସ୍ଥିତି ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ରନ୍ଧା ଖାଦ୍ୟ, ବିଦ୍ୟୁତ୍ ଯୋଗାଣ ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି। ବାତ୍ୟା ସ୍ଥିତିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି। ସରକାରଙ୍କ ପକ୍ଷରୁ ବାତ୍ୟାଜନିତ ପଦକ୍ଷେପଗୁଡ଼ିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ବାତ୍ୟାର ପ୍ରଭାବ ସମ୍ଭାବ୍ୟ ଅଞ୍ଚଳଗୁଡ଼ିକରେ ପରିଲକ୍ଷିତ ହୋଇଛି। ଉପକୂଳ ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇବା ସହ କେତେକ ସ୍ଥାନରେ ଧୁଆକୁ ଧୁଆ ବର୍ଷା ଲାଗି ରହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ବାତ୍ୟାର ପ୍ରଭାବରେ ଆସନ୍ତା ଶନିବାର ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଦେଇ ବାତ୍ୟା ଅତିକ୍ରମ କରିବାର ସମ୍ଭାବନା ରହିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ ଏବଂ ଖୋର୍ଦ୍ଧାରେ ଅଧିକ ବର୍ଷାର ସମ୍ଭାବନା ରହିଛି। ତେବେ ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବୌଦ୍ଧ ଏବଂ ନୟାଗଡ଼ ଦେଇ ବାତ୍ୟାର କିଛି ଅଂଶ ଅତିକ୍ରମ କରିବ ବୋଲି ସେ ସୂଚନା ଦେଇଛନ୍ତି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି, କଳାହାଣ୍ଡି ଓ କନ୍ଧମାଳର ବିଭିନ୍ନ ଅଞ୍ଚଳରେ ଆସନ୍ତା ଶନିବାର ଦିନ ବର୍ଷା ହେବ। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ବିମାନ ସେବା ଆଜି ଅପରାହ୍ନ 5 ଆସନ୍ତାକାଲି ସକାଳ 9 ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଝଡ଼ର ପ୍ରଭାବକୁ ଦୃଷ୍ଟିରେ ରଖି ଭିତରକନିକା ଜାତୀୟ ଉଦ୍ୟାନକୁ ଗତକାଲିଠାରୁ 3 ଦିନ ପାଇଁ ବନ୍ଦ ରଖାଯାଇଛି। ରାଜ୍ୟର ପ୍ରାଚୀନ କୀର୍ତ୍ତିରାଜି ସ୍ଥଳଗୁଡ଼ିକ ମଧ୍ୟ ଆଜି ଏବଂ ଆସନ୍ତାକାଲି 2 ଦିନ ପାଇଁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଧାମରା, ପାରାଦ୍ୱୀପ ଏବଂ ପୁରୀ ଉପକୂଳରେ 10 ବିପଦ ସଙ୍କେତ ଦିଆଯାଇଛି। ଭଦ୍ରକ ଜିଲ୍ଲା ଧାମରା ବ୍ଲକର ପ୍ରଭାବିତ ଅଞ୍ଚଳରୁ 26,000 ଉର୍ଦ୍ଧ୍ୱ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଶ୍ରୟସ୍ଥଳୀଗୁଡ଼ିକ ବୁଲି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଚାନ୍ଦବାଲିଠାରେ ସାଂସଦ ଅଭିମନ୍ୟୁ ସେଠୀ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଏବଂ ପୁଲିସ୍ ଆରକ୍ଷୀ ଅଧୀକ୍ଷକ ଏକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବିଭାଗୀୟ ଅଧିକାରୀଙ୍କ ସହ ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି ବୋଲି ଆମ ଭଦ୍ରକ ସମ୍ବାଦଦାତା ସୂଚନା ଦେଇଛନ୍ତି। ଭଦ୍ରକରେ ବର୍ତ୍ତମାନର ସ୍ଥିତି ନେଇ ଆମ ସମ୍ବାଦଦାତାଙ୍କ ରିପୋର୍ଟ।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ବର୍ଷା ତୁହକ ତୁହା ଲାଗି ରହିଛି ଏବଂ ପବନର ବେଗ ବଢି ବଢି ଚାଲିଛି। ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଛି। ଜିଲ୍ଲାର 4 ପୌରାଞ୍ଚଳ ଏବଂ 7 ବ୍ଲକରେ ଏନ୍ଡିଆର୍ଏଫ୍ ଟିମ୍ ଓ ଓଡିଆର୍ଏଫ୍ ଟିମ୍ ଦମକଳ ବାହିନୀ ସମସ୍ତ ମୁତୟନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 26,000 ଉର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଜାଗାରେ ରଖାଯାଇଛି। ଜିଲ୍ଲାର 105 ବାତ୍ୟାଶ୍ରୟସ୍ଥଳୀ ଏବଂ 598 ବିଦ୍ୟାଳୟରେ ସେମାନଙ୍କ ରହିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜିଲ୍ଲାପାଳ ଦିଲୀପ ରାଉତରାୟ କହିଛନ୍ତି। ଧାମରା ଅଞ୍ଚଳରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଗଞ୍ଜାମ ଜିଲ୍ଲାରେ ବାତ୍ୟା ଆଶଙ୍କା ଥିବା 8 ବ୍ଲକରେ 1835 ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। 300 ଉର୍ଦ୍ଧ୍ୱ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ସମ୍ପର୍କରେ ଅଧିକ ସୂଚନା ଜାଣିବା ପାଇଁ 24 କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନଠାରେ ବାତ୍ୟା ଦାନାରେ ପ୍ରଭାବିତ ହେବାକୁ ଥିବା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାପାଳଙ୍କ ସହିତ ବାତ୍ୟା ମୁକାବିଲା ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି। ବାତ୍ୟା ସମୟରେ ପ୍ରାଣୀ ସମ୍ପଦର ସୁରକ୍ଷା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ପ୍ରାଣୀ ସମ୍ପଦକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିବେଦନ କରିଛନ୍ତି। ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ଅନେକ ସ୍ୱେଚ୍ଛାସେବୀ କାର୍ଯ୍ୟ କରୁଛନ୍ତି। ଆହତ ଓ ଅସୁବିଧାରେ ଥିବା ପଶୁମାନଙ୍କ ପାଇଁ 1962 ନମ୍ବର ଜରିଆରେ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ସାମୁଦ୍ରିକ ଝଡ଼ ଦାନାକୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟ ପ୍ରଶାସକ ସମସ୍ତ ବ୍ୟବସ୍ଥାର ତଦାରଖ କରିବା ସହିତ ପ୍ରଶାସକ ତଥା ଅନ୍ୟ କର୍ମଚାରୀମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନ ହେବ ସେ ଦିଗରେ ଆବଶ୍ୟକ ବାତ୍ୟା ସମ୍ପର୍କିତ ସତର୍କତା ରକ୍ଷା କରି ପଦକ୍ଷେପ ନେବାକୁ ସମସ୍ତ ସେବକ ତଥା କର୍ମଚାରୀଙ୍କୁ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା 28 ବନ୍ଦ ରହିବ। ସମ୍ଭାବ୍ୟ ବାତ୍ୟା ଦାନା ଓ ପରବର୍ତ୍ତୀ ସାହାଯ୍ୟ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଅକ୍ଟୋବର 28 ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ଏ ନେଇ ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଶ୍ୱ ପୋଲିଓ ଦିବସ ଆଜି ପାଳନ କରାଯାଉଛି। ଅନ୍ତର୍ଜାତୀୟ ସ୍ତରରେ ପୋଲିଓ ରୋଗ ସମ୍ପର୍କରେ ସଚେତନତାର ଲକ୍ଷ୍ୟ ନେଇ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି ପ୍ରତ୍ୟେକ ଶିଶୁଙ୍କ ପାଖରେ ପହଞ୍ଚିବାର ବୈଶ୍ୱିକ ଅଭିଯାନ। ସମଗ୍ର ବିଶ୍ୱରୁ ପୋଲିଓ ଭାଇରସର ଦୂରୀକରଣ କ୍ଷେତ୍ରରେ ନିରନ୍ତର ପ୍ରଚେଷ୍ଟା ଉପରେ ଏହି ଦିବସ ଗୁରୁତ୍ୱାରୋପ କରୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୟୁନିସେଫ୍ର ମିଳିତ ସହଯୋଗରେ ରୋଟାରି ଇଣ୍ଟରନ୍ୟାସନାଲ୍ ଏହି ଦିବସର ଆୟୋଜନ କରିଥାଏ। ପୋଲିଓ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଲିଓ ବିରୋଧୀ ଲଢ଼େଇରେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେବା ସହିତ ପ୍ରତ୍ୟେକ ଶିଶୁଙ୍କର ଭବିଷ୍ୟତ ସୁରକ୍ଷା ନିଶ୍ଚିତ କରିବା ଦିଗରେ ଗୁରୁତ୍ୱାରୋପ କରିଛନ୍ତି। ଜାତିସଂଘ ଦିବସ ଆଜି ପାଳନ କରାଯାଉଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଦେଶଗୁଡ଼ିକ ମଧ୍ୟରେ ଶାନ୍ତି, ସୁରକ୍ଷା ଓ ସହଯୋଗ ବୃଦ୍ଧିର ଲକ୍ଷ୍ୟ ନେଇ ଆଜିର ଦିନରେ ଜାତିସଂଘ ପ୍ରତିଷ୍ଠା କରାଯାଇଥିଲା। ଆନ୍ତର୍ଜାତୀୟ କୂଟନୀତି, ମାନବୀୟ ପ୍ରୟାସ ତଥା ବିକାଶ କ୍ଷେତ୍ରରେ ଏହି ଆନ୍ତଃ ସରକାରୀ ସଂଗଠନ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। ଏହାର ପ୍ରତିଷ୍ଠା ସମୟରେ ସଦସ୍ୟ ସଂଖ୍ୟା 51 ରହିଥିବା ବେଳେ ବର୍ତ୍ତମାନ 193 ପହଞ୍ଚିଛି। ଭାରତ ତିବ୍ବତ ସୀମା ସୁରକ୍ଷା ବାହିନୀ ଆଇଟିବିପି ପ୍ରତିଷ୍ଠା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରକୃତିର ଆହ୍ୱାନକୁ ପ୍ରତିହତ କରି କଠିନ ଜଳବାୟୁ ପରିସ୍ଥିତିରେ ଆଇଟିବିପି ଯବାନଙ୍କର କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଶୁଭେଚ୍ଛା ଜଣାଇବା ସହ ଚରମ ପରିସ୍ଥିତିରେ ଦେଶକୁ ସୁରକ୍ଷା ଦେବାରେ ଆଇଟିବିପି ଯବାନମାନଙ୍କ ନିଷ୍ଠା ଏବଂ ସାହସିକତା ପାଇଁ ଦେଶ ଗର୍ବିତ ବୋଲି କହିଛନ୍ତି। ସାମୁଦ୍ରିକ ବାତ୍ୟା ଦାନା ସମ୍ପର୍କରେ ସବିଶେଷ ତଥ୍ୟ ଦେବା ପାଇଁ ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ଆଜି ସ୍ୱତନ୍ତ୍ର ସମ୍ବାଦ ପ୍ରସାରଣର ବ୍ୟବସ୍ଥା କରାଯାଉଛି। ସନ୍ଧ୍ୟା 6:45 ଆଞ୍ଚଳିକ ସମ୍ବାଦ ଓ ଅପରାହ୍ନ 5:00 ରାତି 11:05 ମଧ୍ୟରେ ପ୍ରତି 1 ଘଣ୍ଟାରେ ନିୟମିତ ପ୍ରସାରିତ ହେଉଥିବା ଏଫ୍ଏମ୍ ନ୍ୟୁଜ୍ ବୁଲେଟିନ୍ ବ୍ୟତୀତ ଏହି ସ୍ୱତନ୍ତ୍ର ସମ୍ବାଦ ପ୍ରସାରଣ କରାଯିବ। ସ୍ୱତନ୍ତ୍ର ସମ୍ବାଦ ରାତି 12:00, ରାତି 2:00, ଭୋର 4:00 ଓ ସକାଳ 6:00 ପ୍ରସାରଣ କରାଯିବ। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସାମୁଦ୍ରିକ ଝଡ଼ ଦାନା ପାରାଦ୍ୱୀପ ଉପକୂଳରୁ ଦକ୍ଷିଣ ପୂର୍ବ ଦିଗରେ 150 ଦୂରରେ କେନ୍ଦ୍ରୀଭୂତ। ଆଜି ବିଳମ୍ବିତ ରାତିରୁ ଆସନ୍ତାକାଲି ସକାଳ ସୁଦ୍ଧା ସ୍ଥଳଭାଗ ଛୁଇଁବ। ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକମାନଙ୍କୁ କରାଯାଉଛି ସ୍ଥାନାନ୍ତରଣ। ରାଜ୍ୟ ସରକାରଙ୍କ ବାତ୍ୟା ପ୍ରାକ୍ ପ୍ରସ୍ତୁତିରେ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ଏବଂ ବିଶ୍ୱରୁ ପୋଲିଓ ଭୂତାଣୁ ଦୂର କରିବା ପାଇଁ ଆଜି ପାଳନ କରାଯାଉଛି ବିଶ୍ୱ ପୋଲିଓ ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।